ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ବ୍ରହ୍ମପୁର ଗସ୍ତଥି ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବେ। ବ୍ରହ୍ମପୁର ରାମଲିଙ୍ଗମ ଛକ ପାଖେ ଆଘର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପ୍ରତିମୂର୍ତ୍ତିଥି ଫୁଲମାଲ ଅର୍ପଣ କରିବେ। ତା ଋତୁ ନୀଳକଣ୍ଠନଗର ଶିଶୁ ମନ୍ଦିରର ବାର୍ଷିକ ଉତ୍ସବଥି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱଥି ଓଡ଼ିଶାର ସାଂସଦ ବିଧାୟକମାନଙ୍କ ସହିତ ବିଜେପିର ଗୋଟିଏ ପ୍ରତିନିଧି ଦଳ ଗଲାକାଲ କେନ୍ଦ୍ର ଖାଉଟି ବ୍ୟାପାର ଆଉ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍। ଏ ଅବସରରେ ପ୍ରତିନିଧି ଦଳ ଓଡ଼ିଶାର ଉଷ୍ଣା ଚାଉଳ ଉଠାବାର ପରିମାଣ 20 ଲକ୍ଷ ମେଟ୍ରିକ୍ ଟନ୍ରୁ 25 ଲକ୍ଷ ମେଟ୍ରିକ୍ ଟନ୍କେ ବଢ଼ାବାର ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଲିଖିତ ଅନୁରୋଧ କରିଛନ୍। ଓଡ଼ିଶାନ ଇହାଦେ ବହୁତ ଉଷ୍ଣା ଚାଉଳ ଉତ୍ପାଦନ ହେଉଛେ। ରାଇଜ ଏତକା ଉଷ୍ଣା ଚାଉଳ ଉଠାଲେ ଚାଷୀମାନଙ୍କର ସ୍ୱାର୍ଥ ରକ୍ଷା ହେବାର ସହିତ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ ହେବା ବୋଲି ପ୍ରତିନିଧି ଦଳ କହିଛନ୍। ଓଡ଼ିଶାନ ଧାନଘିନା ପରିମାଣ 50 ଲକ୍ଷ ମେଟ୍ରିକ୍ ଟନ୍ରୁ 58 ଲକ୍ଷ ମେଟ୍ରିକ୍ ଟନ୍କେ ବଢ଼େଇଥିବାରୁ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ଲୋକସଭାନ ଗଲାକାଲ ବିକଶିତ ଭାରତ ରୋଜଗାର ଓ ଜୀବିକା ମିଶନ ଗ୍ରାମୀଣ ଲାଗି ଗ୍ୟାରେଣ୍ଟି ବିଭିଜି ରାମଜୀ ଆଇନ 2025 ଉପସ୍ଥାପିତ ହୋଇଛେ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ ରଦ୍ଦ କରିକରି ତାର ଜାଗାନ ଇ ନୂଆ ଆଇନକେ କାର୍ଯ୍ୟକାରୀ କରାଯିବା। ବିଭିଜି ରାମଜୀ ଆଇନ 2025 ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ସ୍ୱତନ୍ତ୍ର ରିପୋର୍ଟ।
ବିଭିଜି ରାମଜୀ ଆଇନ 2025 ହେଉଛି 20 ବର୍ଷ ପୁରୁଣା ମନରେଗାର ଗୋଟିଏ ବ୍ୟାପକ ପରିବର୍ତ୍ତନ। ଇଟା ବିକଶିତ ଭାରତ 2047 କେ ତାଲ ଦେଇକରି ଗୋଟେ ଆଧୁନିକ ବୈଧାନିକ ଢାଞ୍ଚା ତିଆର କରବା, ଯେନ୍ଟାକି ଗାଁ ଇଲାକାର ଫି ଗରିବ ପରିବାରକେ ବଛରକ 125 ଦିନର ରୋଜଗାର ସୁନିଶ୍ଚିତ କରବା। ଇ ଆଇନଥି କାମ ଜରିଏ ପାନୀର ସୁରକ୍ଷା, ମୌଲିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି, ଖରାପ ପାଣିପାଗ ସମିଆତି ପ୍ରଶମନ ଲାଗି ଖାସ କାର୍ଯ୍ୟକ୍ରମ ଜରିଏ ରୋଜଗାର ଆଉ ଦୀର୍ଘସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ କରାଯିବା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟନ ଖୁବ୍ ଜଲ୍ଦି ଓଡ଼ିଆ ଷ୍ଟଡିଜ୍ ସେଣ୍ଟର ସ୍ଥାପନା କରାଯିବା। ଇତାର ସହିତ ଓଡ଼ିଆ ଭାଷାତି ପାଠ ପଢା ଯାଉଥିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ପହିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେବା। ଏହି କେନ୍ଦ୍ରନ ଓଡ଼ିଆ ଭାଷା ସହିତ ଓଡ଼ିଶାର ଇତିହାସ, କଳା, ସଂସ୍କୃତି ଆଉ ମହାନ ମନୀଷୀମାନଙ୍କର ଦେଶର ପ୍ରଗତିଥି ଅବଦାନ ବାବଦେ ପଢାଯିବା। ବଡ଼ଦିନ ଆଉ ନୂଆବଛର ବେଳେ ପୁରୀ ଶ୍ରୀମନ୍ଦିରକେ ଖାଲି ସିଂହଦ୍ୱାର ଦେଇକରି ଶ୍ରଦ୍ଧାଳୁମାନେ ପଶିପାରିବେ, ବାକି ତିନି ଦ୍ୱାର ଦେଇକରି ବାହାରକେ ବାହାରିପାରିବେ। ନୂଆବଛର ଆଉ ବଡ଼ଦିନ ଅବସରରେ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍। ସିଆଡ଼େ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାତି ଭିଲ୍ ତାଙ୍କର ଭୁବନେଶ୍ୱର କ୍ୟାମ୍ପ କାର୍ଯ୍ୟାଳୟନ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗଲାକାଲ ହୋଇଯାଇଛି। ବୈଠକଟି ବରିଷ୍ଠ ପୁଲିସ୍ ଆଉ ଟ୍ରାଫିକ୍ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ବଡ଼ଦିନ ଆଉ ନୂଆବଛର ଅବସରରେ ଶ୍ରଦ୍ଧାଳୁମାନଙ୍କର ଶାନ୍ତି ଶୃଙ୍ଖଳାକେ ନେଇକରି ଆଲୋଚନା କରବାର ସହିତ ରଣନୀତି ତିଆର କରିଛନ୍। ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କର ଆଜି ହେଉଛି ଜୟନ୍ତୀ। ଏ ଅବସରରେ ସୂଚନା ଆଉ ଲୋକସମ୍ପର୍କ ବିଭାଗ ଆଉ ମୟୂରଭଞ୍ଜ ସାଂସ୍କୃତିକ ସଂସଦ ତରଫ ଭୁବନେଶ୍ୱର ଜୟଦେବ ଭବନର ଗୋଟିଏ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ହେବା। ଏଥି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାର ଆଗନୁ ସକାଳର 8:30 ପାୱାର ହାଉସ୍ ଛକଠାରେ ଥିବାର ମହାରାଜାଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯିବା। ଗୃହରକ୍ଷୀ ନିଯୁକ୍ତି ଲାଗି ସମ୍ବଲପୁର ଜିଲ୍ଲା ପୁଲିସ୍ ତରଫରୁ ଗଲାକାଲି ଲିଖିତ ପରୀକ୍ଷା କରାଯାଇଥିଲା। ସହରର ଜମାଦାରପାଲି ବିମାନ ପଡ଼ିଆର ରନ୍ୱେ ନ ହୋଇଥିବାର ମୁକ୍ତାକାଶ ପରୀକ୍ଷା କେନ୍ଦ୍ରନ ଏକାସାଙ୍ଗେ 8,000 ପରୀକ୍ଷାର୍ଥୀ ବସିକରି ପରୀକ୍ଷା ଦେଇଛନ୍। ନିରପେକ୍ଷ ଆଉ ଶୃଙ୍ଖଳାର ସହିତ ଲିଖିତ ପରୀକ୍ଷାର ଆୟୋଜନ କରାଯାଇଥିଲା ବୋଲି ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଗୋଟିଏ ପ୍ରତିନିଧି ଦଳ ଗଲାକାଲି ଝାରସୁଗୁଡ଼ାନ ଜିଲ୍ଲାଥି ଚାଲିଥିବାର ଶିଶୁ କଲ୍ୟାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ନେତୃତ୍ୱଥି ଆସିଥିବା ପ୍ରତିନିଧି ଦଳ ଗଲାକାଲ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭେଟିକରି ବାଲ୍ୟ ବିବାହ ରୋକବାର ସହିତ ଶିଶୁ ସୁରକ୍ଷା ଉପରେ ଅତ୍କା ଧ୍ୟାନ ଦେବାରକେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ଗଲାକାଲ ତାଙ୍କର କାର୍ଯ୍ୟାଳୟନ ଶିଶୁ ଶ୍ରମିକ ନିରାକରଣ ବାବଦ ଗୋଟିଏ ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି। ଜିଲ୍ଲାନ ଶିଶୁ ଶ୍ରମିକ ବନ୍ଦ କରବାର ଲାଗି ପଞ୍ଚାୟତ ସ୍ତରନୁ ଜିଲ୍ଲା ସ୍ତର ତକ ବହୁତଟେ ସଚେତନତା କାର୍ଯ୍ୟକ୍ରମ କରବାରକେ ବୈଠକର ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗଲାକାଲି ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଅଧ୍ୟକ୍ଷତା କରିକରି ଶିଶୁ ସୁରକ୍ଷା ଶାଖାର ପ୍ରତିନିଧି ଆର୍ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଜିଲ୍ଲାନ ଶିଶୁ ସୁରକ୍ଷା ବାବଦ ଭିନ୍ ଭିନ୍ ମାମଲାର ସମୀକ୍ଷା କରିଥିଲେ। ଏସିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।